ପ୍ରଥମ ସାମୁଏଲ ଅଧ୍ୟାୟ ବାର ଅନନ୍ତର ସାମୁଏଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, ଦେଖ, ତୁମେମାନେ ମୋତେ ଯାହା ଯାହା କହିଲ ମୁଁ ତୁମମାନଙ୍କର ସେଇ ରବ ଶୁଣିଲି ଓ ତୁମମାନଙ୍କ ଉପରେ ଏକ ଜଣକୁ ରାଜା କଲି। ଆଉ ଏବେ ଦେଖ, ରାଜା ତୁମମାନଙ୍କ ସମ୍ମୁଖରେ ଗମନାଗମନ କରୁଅଛନ୍ତି, ପୁଣି ମୁଁ ବୃଦ୍ଧ ଓ ପକ୍କକେଶ ହୋଇଅଛି। ଆଉ ଦେଖ, ମୋର ପୁତ୍ରମାନେ ତୁମମାନଙ୍କ ସଙ୍ଗରେ ଅଛନ୍ତି, ପୁଣି ମୁଁ ଯୌବନା କାଳବଧି ଆଜି ପର୍ଯ୍ୟନ୍ତ ତୁମମାନଙ୍କ ସମ୍ମୁଖରେ ଗମନାଗମନ କରିଅଛି। ଦେଖ, ମୁଁ ଏଠାରେ ଅଛି, ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ଅଭିଷିକ୍ତଙ୍କ ସମ୍ମୁଖରେ ମୋହର ବିରୁଦ୍ଧରେ ସାକ୍ଷ୍ୟ ଦିଅ। ମୁଁ କାହାର ଗୋରୁ ନେଇଅଛି? ଅବା ମୁଁ କାହାର ଗଧ ନେଇଅଛି? ଅବା ମୁଁ କାହାର ଅନ୍ୟାୟ କରିଅଛି? ମୁଁ କାହା ପ୍ରତି ଉପଦ୍ରବ କରିଅଛି? କେବେ ମୁଁ ଆପଣ ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇଅଛି? ମୁଁ ତୁମ୍ଭମାନଙ୍କୁ ତାହା ଫେରାଇ ଦେବି। ତେଣେ ସେମାନେ କହିଲେ, ତୁମ୍ଭେ ଆମ୍ଭମାନଙ୍କର ଅନ୍ୟାୟ କରିନାଓ କି ଆମ୍ଭମାନଙ୍କ ପ୍ରତି ଉପଦ୍ରବ କରିନାଓ, କିମ୍ବା ତୁମ୍ଭେ କୌଣସି ଲୋକ ହସ୍ତରୁ କିଛି ନେଇନାଓ। ତେଣୁ ସେମାନଙ୍କୁ କହିଲେ, ତୁମେମାନେ ମୋହର ହସ୍ତରେ କୌଣସି ଦ୍ରବ୍ୟ ପାଇଲ ନାହିଁ, ଏଥିରେ ଆଜି ସଦାପ୍ରଭୁ ତୁମମାନଙ୍କ ବିରୁଦ୍ଧରେ ସାକ୍ଷୀ ଅଛନ୍ତି ଓ ତାହାଙ୍କର ଅଭିଷିକ୍ତ ବ୍ୟକ୍ତି ସାକ୍ଷୀ ଅଛନ୍ତି। ତହିଁରେ ସେମାନେ କହିଲେ, ସାକ୍ଷୀ ଅଛନ୍ତି। ତହୁଁ ସାମୁଏଲ ଲୋକମାନଙ୍କୁ କହିଲେ, ସେହି ସଦାପ୍ରଭୁ ମୂଷାଙ୍କୁ ଓ ହାରଣଙ୍କୁ ନିଯୁକ୍ତ କରିଥିଲେ ଓ ତୁମମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଥିଲେ, ଏହେତୁ ତୁମେମାନେ ଏକ୍ଷଣେ ଛିଡ଼ା ହୁଅ। ତୁମମାନଙ୍କ ପ୍ରତି ଓ ତୁମମାନଙ୍କ ପୂର୍ବପୁରୁଷଗଣ ପ୍ରତି ସଦାପ୍ରଭୁଙ୍କର କୃତ ସମସ୍ତ ଧର୍ମକର୍ମ ବିଷୟ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ତୁମମାନଙ୍କ ସହିତ ବିବେଚନା କରିବି। ଯାକୁବ ମିଶ୍ରକୁ ଆସିଲା ଉତ୍ତରେ ଯେତେବେଳେ ତୁମମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ, ସେତେବେଳେ ସଦାପ୍ରଭୁ ମୋଷାଙ୍କୁ ଓ ହାରଣକୁ ପଠାଇଲେ। ତହିଁରେ ସେମାନେ ମିଶ୍ରରୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ବାହାର କରି ଆଣିଲେ ଓ ଏହି ସ୍ଥାନରେ ସେମାନଙ୍କୁ ବାସ କରାଇଲେ। ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ପାଶୁରନ୍ତେ ସେ ହାତସୋରର ସେନାପତି ସିସରାର ହସ୍ତରେ ଓ ପଲେଷ୍ଟିଆମାନଙ୍କ ହସ୍ତରେ ଓ ମୟାପୁର ରାଜା ହସ୍ତରେ ସେମାନଙ୍କୁ ବିକ୍ରୟ କଲେ ଓ ସେମାନେ ସେମାନଙ୍କ ସହିତ ଯୁଦ୍ଧ କଲେ। ସେତେବେଳେ ସେମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆମ୍ଭେମାନେ ପାପ କରିଅଛୁ, ଯେହେତୁ ଆମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରି ବାଲ ଦେବଗଣର ଓ ଅଷ୍ଟରଥ ଦେବୀଗଣର ପୂଜା କରିଅଛୁ। ମାତ୍ର ଏବେ ଆମ୍ଭମାନଙ୍କ ଶତ୍ରୁଗଣ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କର, ତହିଁରେ ଆମ୍ଭେମାନେ ତୁମ୍ଭର ସେବା କରିବା। ଅନନ୍ତର ସଦାପ୍ରଭୁ ଜିରୁବାବଲ ଓ ବଦାନକୁ ଓ ଜିପ୍ତହକୁ ଓ ସାମୁଏଲକୁ ପଠାଇ ତୁମମାନଙ୍କ ଚତୁର୍ଦ୍ଦିଗ ସ୍ଥିତ ଶତ୍ରୁମାନଙ୍କ ହସ୍ତରୁ ତୁମମାନଙ୍କୁ ରକ୍ଷା କଲେ, ତହିଁରେ ତୁମେମାନେ ନିର୍ଭୟରେ ବାସ କଲ। ଏଥିଉତ୍ତରେ ଯେତେବେଳେ ତୁମେମାନେ ଦେଖିଲ ଯେ ଅମନ ସନ୍ତାନଗଣର ରାଜା ନାହସ ତୁମମାନଙ୍କ ପ୍ରତିକୂଳରେ ବାହାର ହୋଇ ଆସୁଅଛି, ସେତେବେଳେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ତୁମମାନଙ୍କ ରାଜା ଥିଲେ ହେଁ ତୁମେମାନେ ମୋତେ କହିଲ ନାହିଁ, ମାତ୍ର ଜଣେ ରାଜା ଆମମାନଙ୍କ ଉପରେ ରାଜତ୍ୱ କରିବ, ଏହେତୁ ତୁମେମାନେ ଯାହାକୁ ମନୋନୀତ କଲ ଓ ତୁମେମାନେ ଯାହା ପାଇଁ ପ୍ରାର୍ଥନା କଲ ତୁମମାନଙ୍କର ସେହି ରାଜାଙ୍କୁ ଏବେ ଦେଖ। ଦେଖ, ସଦାପ୍ରଭୁ ତୁମମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ। ଯେବେ ତୁମେମାନେ ସଦାପ୍ରଭୁଙ୍କୁ ଭୟ କରିବ ଓ ତାହାଙ୍କର ସେବା କରିବ ଓ ତାହାଙ୍କ ରବ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ ନ କରିବ, ପୁଣି ତୁମେମାନେ ଓ ମଧ୍ୟ ତୁମମାନଙ୍କ ଉପରେ କର୍ତ୍ତୃତ୍ୱକାରୀ ରାଜା ଉଭୟ ଯେବେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ଅନୁବର୍ତ୍ତୀ ହେବ ତେବେ ଭଲ, ମାତ୍ର ଯେବେ ତୁମେମାନେ ସଦାପ୍ରଭୁଙ୍କ ରବ ନ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କରିବ ତେବେ ସଦାପ୍ରଭୁଙ୍କ ହସ୍ତ ଯେପରି ତୁମମାନଙ୍କ ପୂର୍ବପୁରୁଷଗଣର ପ୍ରତିକୂଳରେ ଥିଲା ସେପରି ତୁମମାନଙ୍କ ପ୍ରତିକୂଳରେ ହେବ। ଏହେତୁ ଏବେ ତୁମେମାନେ ଛିଡ଼ା ହୁଅ ଓ ସଦାପ୍ରଭୁ ତୁମମାନଙ୍କ ସାକ୍ଷାତରେ ଯେଉଁ ମହତ୍ କର୍ମ କରିବେ ତାହା ଦେଖ। ଆଜି କି ଗହମ କାଟିବା ସମୟ ନୁହେଁ? ସଦାପ୍ରଭୁ ଯେପରି ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ ଏଥିପାଇଁ ମୁଁ ତାହାଙ୍କୁ ଡାକିବି। ତହିଁରେ ତୁମେମାନେ ଆପଣମାନଙ୍କ ପାଇଁ ରାଜା ମାଗି ସଦାପ୍ରଭୁଙ୍କ ଦୃଷ୍ଟିରେ ଯେଉଁ ମନ୍ଦତା କରିଅଛ ତାହା ଯେ ବଡ଼, ଏହା ତୁମେମାନେ ଜାଣିବ ଓ ଦେଖିବ। ଏଥିରେ ସାମୁଏଲ ସଦାପ୍ରଭୁଙ୍କୁ ଡାକିଲେ, ପୁଣି ସଦାପ୍ରଭୁ ସେହିଦିନ ମେଘ ଗର୍ଜନ ଓ ବୃଷ୍ଟି ପଠାଇଲେ। ତହିଁରେ ସମସ୍ତ ଲୋକ ସଦାପ୍ରଭୁଙ୍କୁ ଓ ସାମୁଏଲକୁ ଅତ୍ୟନ୍ତ ଭୟ କଲେ। ପୁଣି ସମସ୍ତ ଲୋକ ସାମୁଏଲକୁ କହିଲେ, ଆମ୍ଭମାନେ ଯେପରି ନ ମରୁ ଏଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣାମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛୁ। ଏଥିରେ ସାମୁଏଲ ଲୋକମାନଙ୍କୁ କହିଲେ, ଭୟ ନ କର, ତୁମେମାନେ ଏହି ସମସ୍ତ ମନ୍ଦତା କରିଅଛ ପ୍ରମାଣ, ତଥାପି ସଦାପ୍ରଭୁଙ୍କ ପଶ୍ଚାତଗମନରୁ ବିମୁଖ ନ ହୁଅ, ମାତ୍ର ଆପଣାମାନଙ୍କ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କର ସେବା କର, ପୁଣି ତୁମେମାନେ ବିପଦଗାମୀ ନ ହୁଅ। ଯଦି ହୁଅ ତେବେ ତୁମେମାନେ ଅବସ୍ତୁ ସକଳର ଅନୁଗାମୀ ହେବ, ସେମାନେ ଉପକାର କି ରକ୍ଷା କରିବାକୁ ଅସମର୍ଥ, ଯେହେତୁ ସେମାନେ ଅବସ୍ତୁ। ସଦାପ୍ରଭୁ ଆପଣା ମହାନାମ ସକାଶୁ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ, କାରଣ ତୁମମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇଅଛନ୍ତି। ଆହୁରି ମୁଁ ଯେ ତୁମମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି, ଏହା ଦୂରେ ଥାଉ। ମାତ୍ର ମୁଁ ତୁମମାନଙ୍କୁ ଉତ୍ତମ ଓ ସରଳ ପଥ ବିଷୟ ଶିକ୍ଷା କରାଇବି। କେବଳ ସଦାପ୍ରଭୁଙ୍କୁ ଭୟ କର, ପୁଣି ସତ୍ୟ ରୂପେ ସମସ୍ତ ଅନ୍ତଃକରଣ ସହିତ ତାହାଙ୍କର ସେବା କର, କାରଣ ଦେଖ ସେ ତୁମମାନଙ୍କ ନିମନ୍ତେ କିପରି ମହତ୍ କର୍ମମାନ କରିଅଛନ୍ତି। ମାତ୍ର ଯେବେ ତୁମେମାନେ ନିତାନ୍ତ ମନ୍ଦ ଆଚରଣ କରିବ, ତେବେ ତୁମେମାନେ ଓ ତୁମମାନଙ୍କ ରାଜା ଉଭୟ ବିନଷ୍ଟ ହେବ।